वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंध चतुर्थ अध्याय 40-41। तस्मात् सर्वात्मनाराजन् तस्मात् सर्वात्मनाराजन् ब्राह्मणान् ब्रह्मवादिनः ब्राह्मणान् ब्रह्मवादिनः तपस्विनो यज्ञशीला तपस्विनो यज्ञशीला गाश्च हन्मो हवीर्दुहा विप्रागावश्च वेदस्य तपः सत्यं दमासमः श्रद्धा दयाति मिथ्या च श्रद्धा दयाति मिथ्या च प्रातवश्च हरेस्तनु प्रातवश्च हरेस्तनु। अतएव सर्वात्मना सर्वतो भावे राजन हे राजन ब्राह्मणान ब्राह्मण मानकर ब्रह्मवादिना जो मने विष्णु पंडिता कामन्य संस्कृत अनुगामी तपस्विनो तपस्विगण यज्ञशीला यज्ञ अनुष्ठान करीगण गाहच गाभी एवं गोरक्षक अन्म हन्म आमे हत्या कर हवि दुघा कारण से यज्ञ नवेदन करपादन दुग्ध दुघाई दिखती विग्रह ब्राह्मणगण गावच एवं गाभीगण वेदाश्च एवं वैदिक ज्ञान तप तपस्या सत्यम सत्य दम इंद्रिय संयम सम मन संयम श्रद्धा श्रद्धा दया दया तितिक्षा सहिष्णुता च ओ प्रथम च एवं यज्ञ हरे तनु भगवान विष्णु कर विभिन्न अंग धन्यवाद। हे राजन सर्वतम भावे आपण प्रकृत अनुगामी आम मैंने यज्ञ एवं तपस्या पर आम वैदिक ब्राह्मण मान को हत्या कर यज्ञ दूत उत्पादन निमित्त जो सब गावी दुग्ध जगह दूसरी से हत्या कर ब्राह्मण गाभी वैदिक ज्ञान तपस्या सत्य मन एवं इंद्र संयम श्रद्धा दया सहिष्णुता और यज्ञ यह सब विष्णु शरीर विभिन्न अंग अटे एवं सेगुड़ दैवी सभ्यतार विभिन्न उपकरण अटे कह आम जो भगवान को प्रमाण नवेदन करूँ से आम गाई थाऊ नमो ब्रह्म देवाय गो ब्राह्मण हिताय जगदीताय कृष्णाय गोविंदाय नम नम श्रीकृष्ण जो सामाजिक व्यवस्था यथार्थ पूर्णता स्थापन करने आसती से स्वयं गाभी एवं ब्राह्मण मान को रक्षा करती गो ब्राह्मण हितायत यह प्राथमिक उद्देश्य अटे कारण गाभी एवं ब्राह्मण रक्षा नहले ମାନବ ସଭ୍ୟତା ସମ୍ଭବ ହେବ ନାହିଁ। ସେପରି ଅବସ୍ଥାରେ କାହାରି ପକ୍ଷରେ ସୁଖ ଶାନ୍ତିରେ ଜୀବନଯାପନ କରିବା ପ୍ରଶ୍ନ ଉଠିବ ନାହିଁ। ଅସୁରମାନେ ଜଣେ ସର୍ବଦା ବ୍ରାହ୍ମଣ ଏବଂ ଗାଭୀମାନଙ୍କୁ ହତ୍ୟା କରିବା ପାଇଁ ତତ୍ପର। ବିଶେଷ କରି ଏହି କଳିଯୁଗରେ ପୃଥିବୀରେ ସବୁ ଗୋହତ୍ୟା ହେଉଛି ଏବଂ ଯେତେବେଳେ ବ୍ରହ୍ମାଣ୍ଡ ସଭ୍ୟତା ପ୍ରତିଷ୍ଠା ପାଇଁ କୌଣସି ଆନ୍ଦୋଳନର ସୂଚନା ମିଳେ ସେତେବେଳେ ଜନସାଧାରଣ ତା ବିରୁଦ୍ଧରେ ବିଦ୍ରୋହ କରନ୍ତି। ତେଣୁ ସେମାନେ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନକୁ ଏକ ମଗଜ ଭୁଲାଇ ବୋଲି ମନେ କରନ୍ତି। ଏହି ପ୍ରକାର ଈର୍ଷାପରାୟଣ ବ୍ୟକ୍ତିମାନେ କିପରି ଭଗବତ ପୂର୍ଣ୍ଣ ସମାଜରେ ସୁଖୀ ହୋଇପାରିବେ? ଭଗବାନ ସେମାନଙ୍କୁ ଜନ୍ମ ଜନ୍ମାନ୍ତରରେ ଅନ୍ଧକାରରେ ନିକ୍ଷେପ କରନ୍ତି ଏବଂ ନିମ୍ନରୁ ନିମ୍ନତମ ନାରକୀୟ ଜୀବନରେ ଅଧପତିତ କରାଇ ଦଣ୍ଡଦାନ କରନ୍ତି। କୃଷ୍ଣ ଭାବନାମୃତ ଆନ୍ଦୋଳନ ବ୍ରାହ୍ମଣ ସଭ୍ୟତା ପ୍ରତିଷ୍ଠା କରିବା ପାଇଁ ଆରମ୍ଭ କରିଛି, କିନ୍ତୁ ବିଶେଷ କରି ଯେତେବେଳେ ତାହା ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ରଚାର କରାଯାଉଛି ସେତେବେଳେ ଅସୁରମାନେ ନାନା ଭାବରେ ବାଧା ଦେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତା ସତ୍ତ୍ୱେ ବି ମାନବ ସମାଜର କଲ୍ୟାଣ ପାଇଁ ସହିଷ୍ଣୁତା ସହକାରେ ଆମମାନଙ୍କୁ ଏ ଆନ୍ଦୋଳନକୁ ଆଗେଇ ନେବାକୁ ହେବ। ଏଣୁ ଭଗବାନ ଦାଗତର ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଶେଷ କହୁଛି ଯେ ଚତୁର୍ଥ ଅଧ୍ୟାୟରେ କଂସର ଅତ୍ୟାଚାର ବିଷୟ ବର୍ଣ୍ଣନା କରାଯାଇଛି। ସବୁ ଅଧ୍ୟାୟରେ ଶୀର୍ଷକ ଲେଖାଯାଏ, କିନ୍ତୁ ଏଇ ଇଏର ଅଧ୍ୟାୟରେ ଲେଖା ହେଇନି। ଶୀର୍ଷକଟା ହେଉଛି କଂସର ଅତ୍ୟାଚାର। ଯଶୋ ଧର୍ମ ଲୋକାନ ଆଶିଷେବ ଚ ଭନ୍ତି ଶ୍ରେୟାଂସି ସର୍ବାଣି ପୁଂସୁ ମହତ୍ ଅତିକ୍ରମ। ଯେଉଁମାନେ ମହତ୍ ବ୍ୟକ୍ତିମାନଙ୍କର ନିନ୍ଦା କରନ୍ତି ବା ଅପରାଧ କରନ୍ତି ତାଙ୍କର ସବୁ କିଛି ନଷ୍ଟ ହୋଇଯାଏ। ଆୟୁଷ ତାଙ୍କର ଯେଉଁ କିଛି ସୌନ୍ଦର୍ଯ୍ୟ ଅଛି, ଯାହା କିଛି ଯଶ ଅଛି, ଯାହା କିଛି ଧର୍ମ ସେମାନେ ଆଚରଣ କରନ୍ତି ଏବଂ ଲୋକମାନଙ୍କ ଦ୍ୱାରା ଯେଉଁ ଆଶୀର୍ବାଦ ମଧ୍ୟ ସେମାନେ ପ୍ରାପ୍ତ କରନ୍ତି ଏ ସବୁ କିଛି ନଷ୍ଟ ହୋଇଯାଏ। ଆୟୁଷ ଓ ଯଶୋ ଧର୍ମ ଲୋକାନ ଶ୍ରେୟ ହନ୍ତି ଶ୍ରେୟାଂସି ସର୍ବାଣ ଯେତେ ସବୁ ଶ୍ରେୟ ଜିନିଷ ତାଙ୍କର ଅଛି ସବୁକିଛି ନଷ୍ଟ ହୋଇଯାଏ। ପୁଂସ ମହତ୍ ଅତିକ୍ରମ ମହତ୍ ବ୍ୟକ୍ତିଙ୍କର ଯଦି ଅପରାଧ କରାଯାଏ ତାଙ୍କ ପ୍ରତି ଈର୍ଷା କରାଯାଏ ତାହେଲେ ତାଙ୍କର ସବୁକିଛି ଭଲ ଗୁଣ ଚାଷ କରୁଛି ସେସବୁ ନଷ୍ଟ ହୋଇଯାଏ। ତେଣୁ କଂସ ଯେତେବେଳେ ଜାଣିଲା ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ବର୍ତ୍ତମାନ ସନ୍ତାନ ଆହତ ହୋଇଛି, ତେଣୁ ସେ ସାଙ୍ଗେ ସାଙ୍ଗେ ଯାଇ ତାକୁ ହତ୍ୟା କରିବା ପାଇଁ ଉଦ୍ୟୋଗ ହେଲା। କାରଣ ଭଗବାନଙ୍କର ଯେଉଁ ଦେବକୀଙ୍କର ଅଷ୍ଟମ ଗର୍ଭ ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଗାଁ ବୟସେ ଅଭୁତ ଯେଉଁ ଦେବକୀ ଏବଂ ବସୁଦେବଙ୍କର ବିବାହ ସମ୍ପନ୍ନ ହେଲା ସେତେବେଳେ କଂସ ତାଙ୍କ ରଥକୁ ନିଜେ ବହନ କରି ନେଉଥିଲା ଏବଂ ସେହି ସମୟରେ ଆକାଶବାଣୀ ହୋଇଥିଲା ଯେ ଯାହାକୁ ତୁ ବହନ କରିକି ନେଉଛୁ ଆରେ ମୂର୍ଖ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ ସେ ଅଷ୍ଟମ ଗର୍ଭ ପ୍ରତୀକ୍ଷାରେ ରହିଥିଲା ବହୁତ ବର୍ଷ କାଳ, 7-8 ବର୍ଷ ହୋଇଗଲାଣି। ତେଣୁ ଆ ଭିତରେ ଯେତେବେଳେ ଜାଣିଲା ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ଯାହା କରିଛନ୍ତି ସେତେବେଳେ ସେ ସାଙ୍ଗେ ସାଙ୍ଗେ ଯାଇ ହତ୍ୟା କରିବା ପାଇଁ ଉଦ୍ୟୋଗ କଲା। କିନ୍ତୁ ଯେତେବେଳେ ଜାଣିଲା ଦେବକୀ କହିଲେ ଯେ ଇଏ ପୁତ୍ର ନୁହେଁ ଇଏ ମୋର କନ୍ୟା, ତାକୁ ରକ୍ଷା କର, ଏ ତୁମର ପୁତ୍ରବନ୍ଧୁ ହବ, ଭବିଷ୍ୟତରେ ତୁମର ପୁତ୍ରବନ୍ଧୁ ହବ। ଯେବେ ସେ ସମୟରେ କଂସ ବା କୌଣସି ପୁତ୍ର ନଥିଲା, କିନ୍ତୁ ଦେବକୀଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଯେ ତମେ ଯଦି ମଙ୍ଗଳକର କାର୍ଯ୍ୟ କରିବ ତାହେଲେ ନିଶ୍ଚିତ ତୁମର ପୁତ୍ର ଯାହା ହବ ଯିଏକି ଏଇ କନ୍ୟାକୁ ବିବାହ କରିବ। କିନ୍ତୁ କଂସ ଯେହେତୁ ନିଜର ଶରୀର ରଖିବା ପାଇଁ ବହୁତ ଆଗ୍ରହ ଥିଲା ତାର ଏବଂ ବହୁତ ଭୟ ହେଇଯାଇଥିଲା ନିଜର ଶରୀର ରକ୍ଷା ମୃତ୍ୟୁ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଯେକୌଣସି କର୍ମ କରିବା ପାଇଁ ସେ ପଶ୍ଚାତ କରୁନଥିଲା। ତେଣୁ ସେ କନ୍ୟାକୁ ଯେତେବେଳେ ହତ୍ୟା କରିବା ପାଇଁ ଉଦ୍ୟୋଗ ହେଇଛି ସେହି ସମୟରେ ସେ କନ୍ୟା ତାଙ୍କ ହାତରୁ ଚାଲିଯାଇକିରି ଦୁର୍ଗା ରୂପରେ ଅଷ୍ଟପୂଜା ରୂପରେ ବିବାହ ହୋଇଛନ୍ତି। ଏବଂ ସେ କହିଛନ୍ତି ଯେ ତୁ ଏଇ ଯେଉଁ ସବୁ ଅତ୍ୟାଚାର କରୁଛୁ ଏସବୁ ବନ୍ଦ କର, ତୋର ଶତ୍ରୁ ଅବସ୍ଥାରେ ଜନ୍ମ ନେଇଯାଇଛି। ତେଣୁ ଇଏ ଗୋଟେ ସତ୍ସଙ୍ଗର ପ୍ରଭାବ। ଏ ସତ୍ସଙ୍ଗର ପ୍ରଭାବରେ ଦୁର୍ଗାଦେବୀଙ୍କର କୃପାରୁ ତାର ମସ୍ତକରେ ମସ୍ତିଷ୍କରେ ଭଲ ବୁଦ୍ଧି ଆସିଥିଲା। ତେଣୁ ସେ କ'ଣ କଲା ନା ବସୁଦେବ ଦେବୀଙ୍କୁ କ୍ଷମା ପ୍ରାର୍ଥନା କଲା। ତାଙ୍କୁ ଯେଉଁ ଜେଲରେ ବନ୍ଦୀରେ ରଖିଥିଲା ତାଙ୍କୁ ସେଥିରୁ ମୁକ୍ତ କଲା। କିନ୍ତୁ ତାପରେ ଯେତେବେଳେ ସେ ତାର ନିଜ ସାଥୀମାନଙ୍କୁ ଯେଉଁ ମନ୍ତ୍ରୀ ଚାଣବଳ ଇତ୍ୟାଦି ସବୁ ରହିଛନ୍ତି ସେମାନେ ସବୁ ହେଉଛନ୍ତି ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, କ'ଣ ସମସ୍ତେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଏବଂ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିର ଲକ୍ଷଣ ଯେଉଁ ଭଗବଦ୍ଗୀତା ସବୁ ସଂଧ୍ୟା ବର୍ଣ୍ଣନା କରାଯାଇଛି ସେସବୁ ଆପଣମାନେ ଦେଖିବେ ଦେଖିବେ। ଅଶୁଭ ସ୍ୱଭାବ ସମ୍ପନ୍ନ ତାଙ୍କର କାର୍ଯ୍ୟ କିଭଳି ଭାବରେ ସେ କେମିତି କଥା କହନ୍ତି, କେମିତି କାର୍ଯ୍ୟ କରନ୍ତି, କେମିତି ତାଙ୍କର ମନର ସବୁ ରହିଛି, ମନର ଚିନ୍ତାଧାରା କ'ଣ, ଏସବୁ ବିଷୟରେ ଭଗବଦ୍ଗୀତା ସ୍ୱରସଧ୍ୟାୟରେ ଯାହା ସବୁ ବର୍ଣ୍ଣନା କରାଯାଇଛି ଆମେ ଦେଖିବା ସେସବୁ ଏଠାରେ ପାଇବା। କାରଣ ଅଶୁଭ ସ୍ୱଭାବ ବ୍ୟକ୍ତିଙ୍କ ଲକ୍ଷଣ ତାଙ୍କର ବୃଦ୍ଧି ହେଉଛି ସେହିଭଳି ଭାବରେ ସର୍ବତା ବିପରୀତା ତାର ବୃଦ୍ଧି ସା ପାଠତା ମିଶି ଅଧର୍ମ ଧର୍ମନୀତି ମାନ୍ୟତା ଆନୁସାରତା ସେମାନେ ଯୋଜନା କରୁଛନ୍ତି କେମିତି ଆନନ୍ଦ ରହିବେ। କଂସ ଯେତେବେଳେ ଭୟଭୀତ ହୋଇଯାଇଛି ଯେତେବେଳେ ସେ ତାହାର ସାଥୀମାନଙ୍କୁ କହୁଛି ବର୍ତ୍ତମାନ ଏହି ଭଳି ଦୁର୍ଗାଙ୍କୁ କହିଛନ୍ତି କ'ଣ କରିବା ନା କିଛି ବ୍ୟସ୍ତ ବାଦ ପାଇଁ ଦଶ ଦିନ ଭିତରେ ଯେତେ ସନ୍ତାନ ଯାହା ଦେଇଛନ୍ତି ଏ ମଥୁରା ମଣ୍ଡଳରେ ଚାରିପଟେ ଯେତେ ମନୁଷ୍ୟ ସନ୍ତାନ ଯାହା ଦେଇଛନ୍ତି ସମସ୍ତେ ହତ୍ୟା କରିଦେବା। ଏବଂ ନାରଦ ମୁନି କହିଥିଲେ ଯେ ସମସ୍ତ ଦେବତାମାନେ ଏଠି ଜନ୍ମଗ୍ରହଣ କରିଛନ୍ତି, କିନ୍ତୁ ଦେବତାମାନେ ହେଉଛନ୍ତି ବିଷ୍ଣୁଙ୍କର ଅଙ୍ଗ, ତେଣୁ ସେମାନେ ଯେଉଁ ଉପଦେଶ ଦେଲେ ସେ ଉପଦେଶ କିଭଳି ଭାବରେ ନା ପ୍ରକୃତ ଯଦି ଆମେ ଯେଉଁମାନେ ଶାସ୍ତ୍ର ଜ୍ଞାନ ଅଛି ସେମାନେ ଜାଣିବେ ଯେ ଶାସ୍ତ୍ର ବିରୁଦ୍ଧ କଥା ସବୁ କହୁଛନ୍ତି। ଯାହା ଶାସ୍ତ୍ର ପ୍ରକୃତି ନଅଶହ ସିଦ୍ଧି ମହାତ୍ମି ନଅଶହ କାମନା କରାଙ୍ଗ ଦେଇନି ଭଗବତୀ ସର୍ବସଧ୍ୟାୟରେ ଦୈବ ଶ୍ରଦ୍ଧାର ଦେବ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିକି ଭଗବାନ ଅନ୍ତରେ କହିଲେ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବେ ସେମାନେ କେବେ ହେଲେ ନଅଶହ ସିଦ୍ଧି ମହାତ୍ମି, ସେମାନେ କେବେ ସିଦ୍ଧି ଜୀବନରେ ସିଦ୍ଧି ଲାଭ କରିପାରିବେ ନାହିଁ, ନଅ ସୁଖମ ସୁଖ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ, ନ ପରାଙ୍ଗତି ଆଉ ଶ୍ରେଷ୍ଠ ଗତି ତାହା କ'ଣ କହିବା। ତେଣୁ ତାଙ୍କର ଆମର ଭଗବାନ ସିଦ୍ଧାନ୍ତ କରି ତସ୍ମାତ୍ ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରାଯିବ, କିନ୍ତୁ ଏମାନଙ୍କର ଅଶୋକ ସଭା ସମ୍ପର୍କରେ ଭଗବତ ସବୁସଦାର ଭଗବାନ କହିଛନ୍ତି ପ୍ରବୃଦ୍ଧିଙ୍କ ନିବୃଦ୍ଧିଙ୍କ ଜନାନ ବିଦୁରାସୁରା ନ ଶୌଚମ ନା ବିଚାଚାର ନ ସତ୍ୟ କେଶୁ ବିଦ୍ୟତେ, କେଉଁଥିରେ ପ୍ରବୃତ୍ତି ହେବା କଥା, କ'ଣଟା କରଣୀୟ, କେଉଁଥିରୁ ନିବୃତ୍ତ ହେବା କଥା, କେଉଁଟା କାର୍ଯ୍ୟ କରିବା କଥା ନୁହଁ, ଅଶୁଭମାନେ ସେସବୁ ଜାଣିନଥାନ୍ତି। ତେଣୁ ତାଙ୍କର କନ୍କ୍ଲୁଜନ୍ କ'ଣ ନା ଠିକ ଓଲ୍ଟା, ସର୍ବଥା ବିପରୀତାନୁସାର ବୁଦ୍ଧି, ସବୁବେଳେ ବିପରୀତ ବୁଦ୍ଧି ତାଙ୍କର ସବୁ ରହିଛି। ଆପଣମାନେ ଜାଣିଥିବେ ଯେତେବେଳେ ଅଷ୍ଟମ ସ୍କନ୍ଧରେ ସମୁଦ୍ର ମନ୍ଥନ ଲୀଳାରେ ଦେବତାମାନେ ଏବଂ ଅସୁରମାନେ ମିଶିକିରି ସମୁଦ୍ର ମନ୍ଥନ କରିବା ପାଇଁ ରାଜି ହୋଇଛନ୍ତି, ମନ୍ଦାର ପର୍ବତକୁ ଆଣିଛନ୍ତି, ବାସୁକୁ ନାଗକୁ ଆଣିଛନ୍ତି ରସି କରିକିରି ଦର୍ଶନ କରିବା ପାଇଁ, ଏବଂ ଭଗବାନ ମଧ୍ୟ ପଚ୍ଛପ ରୂପରେ ସେ ସମୁଦ୍ର ଭିତରେ ପ୍ରବେଶ କରିକିରି କ୍ଷୀର ସମୁଦ୍ରରେ ପ୍ରବେଶ କରିକିରି ତାକୁ ମନ୍ଦାର ପର୍ବତକୁ ଉତ୍ତୋଳନ କରିଛନ୍ତି, ମନ୍ଦାର ତଳେ ପଡ଼ିଯାଇଥିଲା ସମୁଦ୍ର ଭିତରେ ପଡ଼ିଯାଇଥିଲା। ତାପରେ ଯେତେବେଳେ ଦର୍ଶନ କରିବା ପାଇଁ ଆରମ୍ଭ ହେଉଛି ଭଗବାନ ଜାଣିଛନ୍ତି ଅସୁରମାନଙ୍କର ବୁଦ୍ଧି, ଅସୁରମାନଙ୍କ ବୁଦ୍ଧି ହେଉଛି ସର୍ବଦା ସର୍ବଦା ବିପରୀତ, ସବୁବେଳେ ବିପରୀତ ବୁଦ୍ଧି ନହେଲେ ଅଯଥା ବା ପ୍ରଦାନ ସେ ପାଠର ଆଦେଶ ଅଯଥା ସେମାନେ କାର୍ଯ୍ୟ କରିବେ। ତେଣୁ ଭଗବାନ କ'ଣ କଲେ ନା ବାସୁଦେବଙ୍କର ସମ୍ମୁଖ ଭାଗରେ ମୁଖ ଭାଗରେ ଯାଇ ପ୍ରଥମେ ରହିବେ, ସମସ୍ତେ ଦର୍ଶନ କରିବେ ନା, ସମସ୍ତେ জাণবে তাঁর শক্তি বড় দ্বারা। তেমন যেতবে ভগবান অদিত এ ষষ্ঠ মন্বন্তর কথা, এই যে মন্বন্তর তার সপ্তম মন্বন্তর, আর পূর্ব যে মন্বন্তর থাকে চাক্ষুষ মন্বন্তর, সেই মন্বন্তরে ভগবান অবতার হচ্ছে অদিত। তেমন ভগবান অদিত কম কলে না প্রথমে যাই সামনে ঠিক গেল, তেমন দেবতা মানুষ তাঁর অনুসরণ কলে তাঁর সাথে যাই পছরে মানে তাঁকে পছরে ঠিয়া হলে এই বাসুদের অগ্রভাগে মুখ মুখ পাখে রয়েছে। তেমন অসুর অবজেকশন কলে যে আমি কিন্তু পছরে কে না গুণিম বয়ং কুচ্ছ আহের অঙ্গ অমঙ্গলম, আমি এই সর্বর পছপটে পুচ্ছ পুচ্ছপটা আমি ধরবি না, কিন্তু না ইয়ে হচ্ছে অমঙ্গল, ইয়ে হচ্ছে অমঙ্গল। আমি মধ্যে বহু পাঠ পড়ছি শ্রদ্ধা শ্রীকসম্পন্না প্রখ্যাত জন্মকর্মী, আমি মধ্যে বহু পাঠ পড়ছু, আমি মধ্যে কশ্যপ দায় কশ্যপ পুত্র, আমি সব আমার মধ্যে বেল বৈদিক শাস্ত্র জ্ঞান অছি, এইভাবে ভাবে কয়েক সে অবজেকশন কলে। তেমন ভগবান হসিক পছন্দ পড়ে আসবে, কারণ ভগবান জানান্তি এমন সব বিপরীত কার্য করবে, যা শাস্ত্রর অনুগত পন্থা সেটা না আমি গোটে বিপরীত পন্থা করবে। তেমন ভগবত গীতার ছোট শ্রদ্ধা ভগবান কেছেন যহ শাস্ত্র যদি সূর্য বর্ততে কামকারত ন সিদ্ধি মহাত্মতি ন শুভম ন পরাঙ্গতি, যে শাস্ত্র বিধি অনুসারে কার্য করবে না সে জীবন শুদ্ধি লাভ করে বা শান্তি লাভ করে। বর্তমান সময় আমি দেখুছে ভৌতিক জগতের কত প্রকার দুঃখ কত প্রকার অশান্তি কত প্রকার উপদ্রব চালছে, তার কারণ কম, তার কারণ হচ্ছে লোক যে বিশেষ ভাবে শাসন করছেন শাসন গাদিরে অনেক সে শাসন নীতি প্রণয়ন করছেন সে শাস্ত্র বিরুদ্ধে কার্য করা যাবে, শাস্ত্র নীতি অনুসারে যদি শাসন করা যাব তাহলে যেমনি যুধিষ্ঠ মহারাজ রাজ্য শাসন লা যেমনি ভগবান রামচন্দ্র সময় রাজ্য শাসন লা প্রজা মানে বহু আনন্দে রয়েছে, ভগবান রামচন্দ্র বিষয়ে বর্ণনা করা যাই যে তাঁর প্রজা ছিল সে আদি ব্যাধি তাঁর কোণী মনস্তাপ নথিলা কোণী রোগ নথিলা এবং মৃত্যুস্থা নিশ্চিতা যে চাহুন তাঁর মৃত্যু মধ্যে আসুনা, এইভাবে যদি যে যুধিষ্ঠ মহারাজ রাজস্ব দেখিবা সেইভাবে ভাবে কামং ববর্ষ পর্জন্য সর্বকাম দুরাভৈ শিশি সুষ্ম মৃদাঙ্গা পয়সি সুতির্মুদা, গাব গাভী মানে বহু আনন্দরে লে সেই এতে মুদা এত আনন্দরে লে তাঁর প্রণার ক্ষীর আপে আপে বাহারি সে সব ভূমি কু ওদা করে দেওয়া বর্ধমাক্ত করে দেওয়া, এবং বৃষ্টি সমান সময় হোলা সমান পরিমাণে হোলা এবং বৃষ্টির যার যা আবশ্যকতা সেসব পূরণ হোলা কামঙ্গ বর্ষ পর্যন্ত, তেমন সর্বকাম দুরাভৈ পৃথিবীতে যে রয়েবে খালি মনুষ্য মানুষ কাহি দুঃখ আসছে, মনুষ্য মানুষ কাহি বিপদ আসছে, মনুষ্য মানুষ কাহি সমস্যা আসছে, মনুষ্য মানে মাত্র চারি লক্ষ প্রকার গোদপুরাণ বর্ণনা করে চৌরাশি লক্ষ প্রকার জীব অনেক রোগী প্রশ্ন সব প্রচার মনুষ্য মানুষ মাত্র চারি লক্ষ একুশ ভাগ ভাগে শতকরা পাঁচ পাঁচ পরসেন্ট, কিন্তু অশী ভাগ অধিক লোক হচ্ছেন কেউমানে জীব কেউমানে না এই জড়দান ভরক্ষাণী স্থাবরা বিশলক্ষতি কৃময় রূপ সংক্ষেপ স্থাবরা বিশলক্ষাণী কৃময় পক্ষীণা দশলক্ষাণী দশবত দশলক্ষ অশী লক্ষ প্রকার জীব অনেক মানবিক প্রাণী কাহার সমস্যা নাই খালি মানব মানুষের সমস্যা রয়েছে, আমার শিশু গৌরব কৃষক মহারাজ কহে গল্প কহে যে গোটে রাস্তায় যদি কোণী কারণে গোটে ধান অবস্থায় পড়িগলা বা চাউল অবস্থায় পড়িগলা তাহলে গোটে পক্ষী আসিকি তার দু তিন দরকার সেটি নিয়ে পড়ে গোটে পশুতে যদি আসবে তার দু তিন দরকার সেটি নিয়ে পড়ে, কিন্তু মনুষ্য আসলে কম করব সে বস্তায় ধরে চলব, ইয়ে হচ্ছে এইটাই মনুষ্য মানুষের সমস্যা আসবে। আত্মবাস ঈশাবাস্যম ইদম সর্বম যৎকিঞ্চিৎ জগৎ জগৎ ତେଣ ତତ୍ତେଣ ବୋଲି ତା ମା ଗୋଟେ ପ୍ରଶାସିତ ଭଗବାନ ଯାହାର ଯେତିକି ଦରକାର ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ମାନବ ସମାଜରେ ଯେଉଁ ସମସ୍ୟା ରହିଛି ତା କାରଣ ହେଉଛି ଏହିଭଳି ଭାବରେ ଶିକ୍ଷାରେ ବଣ୍ଟନ ହେଇପାରୁନାହିଁ। ଜୟ ଶ୍ରୀ ଗୋବିନ୍ଦା ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ପରିଦର୍ଶକ ପ୍ରହ୍ଲାଦ ମହାରାଜ କହିଛନ୍ତି ଯେ ଅନ୍ଧା ଯଥା ଅନ୍ଧେଇ ପୁଣ୍ୟ ମାନା ଗୋଟେ ଅନ୍ଧ ଅନ୍ୟ ଅନ୍ଧମାନେ କ'ଣ ବାଟ ପକେଇବ। ଯେଉଁମାନେ ଶାସନ ଜାତିରେ ରହିଲେ ସେମାନେ ଶାସ୍ତ୍ର ବିଷୟ ତ ଜାଣିନାହାନ୍ତି, ସେମାନେ କ'ଣ ଶାସନ କରିବେ। ମନୁଷ୍ୟ ଗୀତା ଇତ୍ୟାଦି ଧର୍ମଶାସ୍ତ୍ର ରହିଛି ଯେଉଁଥିରେ କି କେମିତି ଶାସନ କରାଯିବ ସେ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଶାସ୍ତ୍ର ନୀତି ଯେଉଁମାନେ ଗ୍ରହଣ ନ କରିବେ ସେମାନେ କେମିତି ଆନନ୍ଦ ରହିପାରିବେ। ବର୍ତ୍ତମାନ ଭୌତିକ ଜଗତରେ ଯେଉଁ ସମସ୍ୟା ତା କାରଣ ହେଉଛି ଯେଉଁମାନେ ଶାସନ ନେତା ହେବେ ସେମାନେ ଠିକ ଭାବରେ ରାଜ୍ୟ ଶାସନ କରିପାରୁନାହାନ୍ତି, ଯେଉଁଥିପାଇଁ କି ବିଭିନ୍ନ ପ୍ରକାର ଲୋକ ଦ୍ରବ ଲାଗି ରହିଛି। ଏପରିକ ଲକ୍ଷଣ ମଧ୍ୟ ବର୍ଣ୍ଣନା କରାଯାଇଛି ସବୁ ହେବ। ଅସଂସ୍କୃତ ଯେଉଁମାନେ ପ୍ରକୃତରେ ଶାସନ କରିବା ପାଇଁ ଯୋଗ୍ୟ ନୁହନ୍ତି ସେମାନେ ଯାଇକି ଯୋଗ୍ୟ ଶାସନ କରିବେ, ତାଙ୍କର କୌଣସି ଶାସ୍ତ୍ର ଜ୍ଞାନ ନାହିଁ। ପ୍ରଦାସ୍ତେ ଭକ୍ତି ମ୍ଲେଚ୍ଛା ରାଜନ ରୂପେଣ, ମ୍ଲେଚ୍ଛମାନେ ରାଜ୍ୟ ଶାସନ କରିବେ, ତେଣୁ ପ୍ରଜାମାନଙ୍କୁ ସେ କେମିତି ଶୋଷଣ କରିବେ, ଭକ୍ତି ହେଇଛନ୍ତି କେମିତି ଆମକୁ ଭକ୍ତଣ କରିବେ ବା ତାଙ୍କୁ କେମିତି ଶୋଷଣ କରିବେ ସେଇଟା ହେଉଛି ତାଙ୍କର ନୀତି। ତେଣୁ ପ୍ରଜାମାନେ କେମିତି ଆନନ୍ଦ ରହିପାରିବେ, ତେଣୁ ଯଦି ଯିଏ ରାଜା ହେବେ ସେ ଯଦି ଉପଯୁକ୍ତ ଭାବରେ ଶାସନ ନୀତି ଅନୁସାରେ କାର୍ଯ୍ୟ କରିବେ ତାହେଲେ ପ୍ରଜାମାନେ ବହୁତ ଆନନ୍ଦ କରିବେ। କିନ୍ତୁ କଂସ ଭଳି ଯେଉଁ ରାଜା ଯେଉଁମାନେ ହେବେ ତାଙ୍କର ରାଜ୍ୟରେ ରାଜା ପ୍ରଜାମାନେ କିଭଳି ରହିବେ, ବହୁତ ଦୁଃଖ କଷ୍ଟ ରହିବେ, କାରଣ ସେମାନେ ଶାସ୍ତ୍ର ଏଇ ତାଙ୍କର ଯେଉଁମାନେ କଂସଙ୍କର ଯେଉଁମାନେ ଆଡ଼ଭାଇଜର ରହିଛନ୍ତି ଯେଉଁମାନେ ଆଡ଼ଭାଇଜର ରହିଛନ୍ତି ଯେଉଁମାନେ ଶାସ୍ତ୍ର ନୀତି ଜାଣିନାହାନ୍ତି ସେମାନେ ବର୍ତ୍ତମାନ ଆଡ଼ଭାଇସ୍ କ'ଣ ଦେଉଛନ୍ତି ନା ଏଇ ଏହା କର କ'ଣ କର ନା ତସ୍ମାତ୍ ସର୍ବାତ୍ମନ ରାଜନ ବିଷ୍ଣୁ ହେଉଛନ୍ତି ଆମର ଶତ୍ରୁ, ବିଷ୍ଣୁଙ୍କର ଦେବତାମାନେ ତାଙ୍କର ଅନୁଚର ସେମାନେ ମଧ୍ୟ ଆମର ଶତ୍ରୁ। ତେଣୁ ଆଚାର୍ଯ୍ୟମାନେ ପ୍ରଶ୍ନ ଉଠିଛନ୍ତି କାହିଁକି ତାଙ୍କର ଯେଉଁମାନେ ଉପଦେଷ୍ଟା ଥିଲେ ସେମାନେ କାହିଁକି ବିଷ୍ଣୁକୁ ସିଧାସଳଖ ମାରିବା ପାଇଁ କହିଲେନି, ଏସବୁ ପରୋକ୍ଷ ଭାବରେ ମାରିବା ପାଇଁ କାହିଁକି କହିଲେ ନା? ସେଥିପାଇଁ ଶବ୍ଦ ବ୍ୟବହାର କରି ସର୍ବାତ୍ମନା ବିଷ୍ଣୁକୁ ସିନା ପାଇଲେ ତାଙ୍କୁ ମାରିବେ, ବିଷ୍ଣୁଙ୍କ ସମସ୍ତ ହୃଦୟ ରହିଛନ୍ତି ସର୍ବାତ୍ମନା ଆଉ ତାଙ୍କୁ ମାରିବେ, ତେଣୁ ପରୋକ୍ଷ ଭାବରେ ଏଇମାନଙ୍କୁ ମାରିଲେ ବିଷ୍ଣୁ ମଧ୍ୟ ମୃତ୍ୟୁବରଣ କରିବେ ଏଇଭଳି ଭାବରେ ତାଙ୍କର ଚିନ୍ତାଧାରା। ଯେଉଁମାନେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନ ନାହାନ୍ତି ବୋଲି ଛୁପାନ୍ତି। ଅସତ୍ୟଙ୍କ ପ୍ରତିଷ୍ଠେ ଜଗତ ଆହୁର ଅନିଶ୍ୱର, ଜଗତରେ କୌଣସି ଈଶ୍ୱର ନାହାନ୍ତି, ଜଗତରେ କୌଣସି ଭଗବାନ ନାହାନ୍ତି, ଯଦି କିଏ ଈଶ୍ୱର ଅଛନ୍ତି ତାହେଲେ ସେ ହେଉଛି ମୁଁ ଈଶ୍ୱର ହଁ ହଁ ଭୋଗୀ ସିଦ୍ଧଭମ ପରମାଂ ଈଶ୍ୱର ଶ୍ରଦ୍ଧାରେ ମୁଁ ଯାହା କହିଲି ସୁର ଶ୍ରଦ୍ଧାରେ ଭଗବାନ ଯାହା ସବୁ କହିଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିର ଲକ୍ଷଣ ତାଙ୍କର ଦେଖିବା ଅସୁରମାନେ ସେଇ କଥା ହିଁ କହୁଛନ୍ତି। ତେଣୁ ସେମାନେ ବିଷ୍ଣୁଙ୍କୁ ସିନା ପାଇଲେ ତ ମାରିବେ, ବିଷ୍ଣୁ ତ ସମସ୍ତ ହୃଦୟ ରହିଛନ୍ତି ଆଉ ସେ ଆପଣଙ୍କୁ ପାଇବେ ନାହିଁ, ତେଣୁ ଏଇମାନଙ୍କୁ ଯଦି ଆମେ ମାରିଦେବା ତାହେଲେ ବିଷ୍ଣୁ ମଧ୍ୟ ମରିଯିବେ ମୃତ୍ୟୁବରଣ କରିବେ, ଏଇଭଳି ଭାବରେ ତାଙ୍କର ଚିନ୍ତାଧାରା ରହିଛି। ହେଇପାରେ ହେଇପାରେ ମଙ୍ଗଳ ଗ୍ରହକୁ ଆମେ ଯାଇଛି, ହଁ ପୃଥିବୀର ଯାଇଛି ସାଟେଲେ 450 କୋଟି ଟଙ୍କା ଖର୍ଚ୍ଚ ହେଇଛି ବୋଲି କହୁଛି, ଏଇଟା ସବୁଠୁ ନିମ୍ନ ଲୋ ବଜେଟ୍ ରହିଛି। କିନ୍ତୁ ମଙ୍ଗଳ ଗ୍ରହରେ କ'ଣ ଅଛି? ଶୂନ୍ୟ, କିଛି ନାହିଁ। କିନ୍ତୁ ଶାସ୍ତ୍ର ଅନୁସାରେ ଯେଉଁମାନେ ଦେଖିବେ ସେମାନେ କ'ଣ ଜାଣିବେ ଯେ ଆ ବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତନ ଅର୍ଜୁନ, ସବୁଠାରେ ଜୀବନ ଅଛି, ସୂର୍ଯ୍ୟ ଲୋକରେ ମଧ୍ୟ ଜୀବନ ଅଛି, କାରଣ ମଙ୍ଗଳ ଗ୍ରହରେ ତ ଜୀବନ ବିଷୟରେ କୁହାଯାଉଛି କିଛି, ଖାଲି ଫଟୋ ଆସୁଛି ଫଟୋ ଆସୁଛି। ଇଏ ହେଉଛି ଶାସ୍ତ୍ରବିଧି ମୃତ୍ୟୁର୍ଯ୍ୟ, ଶାସ୍ତ୍ରବିଧିକୁ କିଏ ଗ୍ରହଣ କରୁନାହାନ୍ତି, ଶାସ୍ତ୍ରବିଧି ଅନୁସାରେ ଯେଉଁମାନେ କାର୍ଯ୍ୟ କରିବେ ସେଥିପାଇଁ ଶାସ୍ତ୍ରକୁ କ'ଣ କହୁଛନ୍ତି ସେମାନେ ମାଇଥୋଲୋଜି, ଇଏ ସବୁ କଳ୍ପନା ଜିନିଷ, ଯେଉଁଟା ପ୍ରକୃତ ଫ୍ୟାକ୍ଟ ଯେଉଁଟା ସତ୍ୟ ସେଇଟାକୁ ସେମାନେ କହୁଛନ୍ତି କଳ୍ପନା। ଆଉ ଯେଉଁଟା କଳ୍ପନା ଜିନିଷ ତାକୁ ସେମାନେ ସତ୍ୟ ବୋଲି ଆରୋପିତ କରୁଛନ୍ତି, ବିପରୀତ ବୁଦ୍ଧି ସବୁ ରହିଛି। ତେଣୁ ଉପଦେଷ୍ଟା ମାନେ କଣ କହୁଛନ୍ତି ନା, ତସ୍ମାତ୍ ସର୍ବାତ୍ମନ ରାଜନ ବ୍ରାହ୍ମଣ ବ୍ରହ୍ମବାଦନ, ଏଇମାନେ ସବୁ ନମ୍ବର ୱାନ୍ ବଦମାସ, ଏଇମାନଙ୍କୁ ଦଣ୍ଡ ଦେବା ପାଇଁ ଏମାନେ ପ୍ରକୃତରେ ଏମାନେ ଦଣ୍ଡ ଯୋଗ୍ୟ। କେଉଁମାନେ ନା ବ୍ରାହ୍ମଣ, ବ୍ରାହ୍ମଣ ମାନେ ଫାଷ୍ଟ ଦଣ୍ଡର ଅଧିକାରୀ, କାହିଁକି ନା ସେମାନେ ଭଗବାନଙ୍କର ଆରାଧନା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ବ୍ରାହ୍ମଣ ମାନେ ଏସବୁ ଏସବୁ କରୁଛନ୍ତି, ଡିଷ୍ଟର୍ବାନ୍ସ କ୍ରିଏଟ୍ କରୁଛନ୍ତି। ସେଥିରେ ଆମ ବମ୍ବେରେ ଜଣେ ଟିଚର୍, ଜଣେ ଠକାପ୍ରତି ଦେଶାଇ ଲୋକ, ସିଏ ବହୁତ ଲୋକଙ୍କୁ ସବୁ ତାଙ୍କର ଯେଉଁ ଆମର ଯେଉଁ ଇସ୍କନ୍ କଟନ ଜୁହୁ ବିଚ୍ ଆପଣ ଦେଖିଥିବେ ଯେଉଁ ଜାଗାଟା ଅଛି, ସେ ଜାଗାଟାକୁ ଅନେକ ବହୁତ ଲୋକ ଦେଖିଥିଲେ, ସମସ୍ତଙ୍କୁ ଦେଖି ଆସିଛନ୍ତି। ଲାଷ୍ଟ କୋଉ ପାଖରେ ପହଞ୍ଚିଲେ ସେ ଶ୍ରୀ ଭାଇଙ୍କୁ ଏତେ ବିରାଟ ବିରାଟ ଧନୀ ବ୍ୟକ୍ତିକୁ ଥକି ଦେଇଛି, ଇଏ ଗୋଟେ ବ୍ରାହ୍ମଣ, ଇଏ ଗୋଟେ ମାନେ କ'ଣ ଭିକାରୀ ଜଣ ନା, ଆଉ ସନ୍ନ୍ୟାସ ଜଣ ଭିକାରୀ ଜଣ, ଇଏ ଆସିଛନ୍ତି, ଇଏ କ'ଣ ଆମକୁ ପଇସା ଦେଇପାରିବେ ନା କ'ଣ, ମୁଁ ମଧ୍ୟ ଆଗକୁ ଥକି ଦେବି। ଏଇଭଳି ଭାବରେ କହିକିରି ସେ ଆରମ୍ଭ କଲେ ଟିକା ବିଲିଂ ଆରମ୍ଭ କଲେ ସେ ଜାଗାଟି ବିକିବା ପାଇଁ ପ୍ରଭୁପାଦ ମହାରାଜ ଗ୍ରହଣ କଲେ। କିନ୍ତୁ ପ୍ରଭୁପାଦ ମହାରାଜ ଯଦି ଭଗବାନ ଭକ୍ତ, ଭଗବାନ ଭକ୍ତଙ୍କର କେତେ ଶକ୍ତି ରହିଛି ସେ ବିଷୟ ତାଙ୍କର ଧାରଣା ନଥିଲା। ତେଣୁ ପ୍ରଭୁପାଦ ମହାରାଜ ଚୁକ୍ତି ଅନୁସାରେ ତାଙ୍କୁ କିଛି କିସ୍ତି ଅନୁସାରେ ପଇସା କିଛି ଦେଲେ, କିନ୍ତୁ ଇଏ ତ ସମସ୍ତଙ୍କୁ ଫ୍ୟାକ୍ଟ୍ରି ଆସୁଛନ୍ତି, ତେଣୁ ଭାବିଲେ ଆଙ୍କୁ ମଧ୍ୟ ଫ୍ୟାକ୍ଟ୍ରି ଦେବା, ଆଙ୍କୁ ମଧ୍ୟ କେମିତି ବିଦା କରିବା ସେଥିପାଇଁ ବ୍ୟବସ୍ଥା କଲେ, ପୋଲିସ କମିଶନରଙ୍କ ସହିତ ଲାଗିଦେଲେ, ତାଙ୍କ ସହିତ ହାତ କଲେ। ପୋଲିସ କମିଶନର ଆସି ଆମର ଅସ୍ଥାୟୀ ଭାବରେ ମନ୍ଦିର ହେଇଥିଲା ଯେଉଁ ଦେଇଥିଲେ, ସେଠି ସବୁ ଆସିକି ତାଙ୍କୁ ସେ କହିଲେ ଇଟ୍ ଇଜ୍ ଡିଷ୍ଟର୍ବାନ୍ସ, ଇଟ୍ ଇଜ୍ କ୍ରିଏଟିଂ ଡିଷ୍ଟର୍ବାନ୍ସ। ମହାମନ୍ତ୍ର ଗୋଟେ କ'ଣ ସବୁ ସମୟ କୀର୍ତ୍ତନ ହେଉଛି, ଇଟ୍ ଇଜ୍ କ୍ରିଏଟିଂ ଡିଷ୍ଟର୍ବାନ୍ସ, ପୋଲିସ କମିଶନର କହିଲେ। ଇଏ ଆମକୁ ସମାଜରେ ଏସବୁ ଗଣ୍ଡଗୋଳ ସୃଷ୍ଟି କରୁଥିବା ଡିଷ୍ଟର୍ବାନ୍ସ ଇଏ କରୁଛି କହିକିରି ତାଙ୍କର ପୋଲିସ ଫୋର୍ସ ପଠାଇଲେ ସବୁ ଭାଙ୍ଗିବା ପାଇଁ, ଡୋଜର ବୁଲ୍ଡୋଜର ରହିଛି। ତାପରେ ଯେତେବେଳେ ଭଗବାନ ଚାହିଁବେ ଅସମ୍ଭବକୁ ସମ୍ଭବ କରିପାରିବେ, ଏତେ ଶକ୍ତି ତାଙ୍କର ଅଛି। କିନ୍ତୁ ଆମର ପ୍ରଭୁପାଦଙ୍କର କେତେ ଜଣ ଶିଷ୍ୟ ସେଠି ଥିଲେ, କିନ୍ତୁ ଅନ୍ୟ ଯେଉଁମାନେ ଏତେ ଭକ୍ତ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ସବୁ ଆସିକିରି ସେମାନେ ସବୁ ଏଜୁକେସନ୍ କଲେ, ତାପରେ ପୁଣି ସେ ସ୍ଥାନ ଆମର ପ୍ରାପ୍ତ ହେଲେ। ପ୍ରଭୁପାଦ କନ୍ଭରସେସନ୍ ଆପଣମାନେ ଦେଖିବେ ସେ ସବୁ ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ଲାଇଫ୍ ହିଷ୍ଟ୍ରି ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଦୁଷ୍ଟ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ତାକୁ ନମ୍ବର ୱାନ୍ ଦୁଷ୍ଟ କିଏ ନା ବ୍ରାହ୍ମଣମାନେ, କାରଣ ସେମାନେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରୁଛନ୍ତି, ଭଗବାନଙ୍କର ଆରାଧନା କରୁଛନ୍ତି, ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି, ଯେଉଁଟା କରିବା କଥା ନୁହଁ ସେମାନେ କରୁଛନ୍ତି। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ କରିଥାନ୍ତେ ଶ୍ରୀପତି ଗୋସ୍ୱାମୀଙ୍କୁ ଯେ ମୋର କ'ଣ କରିବା କର୍ତ୍ତବ୍ୟ, ଅଥବା ପୁଚ୍ଛାମି ସଂସିଧିମ ଯୋଗିନାମ ପରମ ଗୁରୁମ ପୁରୁଷସ୍ୟ ଏଜତ୍ କାର୍ଯ୍ୟ ଗୃହ ମାନସ ସର୍ବଥା, ମନୁଷ୍ୟମାନଙ୍କର କ'ଣ କର୍ତ୍ତବ୍ୟ, ଏବଂ ବିଶେଷ ଭାବରେ ମ୍ରିୟ ମାନସ୍ୟ ଯେଉଁମାନେ ମୃତ୍ୟୁମୁଖରେ ଆସନ୍ନ, ତାଙ୍କର ମାନେ ବହୁତ କମ୍ ସମୟ ରହିଛି ମୃତ୍ୟୁ ବରଣ କରିବା ପାଇଁ, ଅଳ୍ପ ସମୟ ରହିଛି। ମୋ ଭଳି ମୋର 7 ଦିନ ମାତ୍ର ଆୟୁଷ ଅଛି, ତାଙ୍କର ବର୍ଷ 7 ଦିନ ଆୟୁଷ ସେ ଜାଣିଲେ, ଆମେ ଜାଣିନେ ଆମର କେତେ ଦିନ ଆୟୁଷ ଅଛି, ଆମେ ସମସ୍ତେ ମୃତ୍ୟୁମୁଖରେ ଗତି କରୁ ଚାଲିଛେ। ଯାହା ହଉ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେଉଁଟା ସାଧାରଣତଃ ଲୋକମାନେ କରିବା କଥା ନୁହଁ ତା ହିଁ କରୁଛନ୍ତି। ନିଦ୍ରା ସତବ୍ୟାଧି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶଃ ଅପଶତ ଆତ୍ମତତ୍ଵ ଗୃହେଷୁ ଗୃହେ ଦିନା, ହଜାର ହଜାର କଥା ଶୁଣୁଛନ୍ତି, ହଜାର ହଜାର କଥା କହୁଛନ୍ତି, ହଜାର ହଜାର କଥା ସ୍ମରଣ କରୁଛନ୍ତି, କିନ୍ତୁ ଯେଉଁ ବିଷୟରେ ସ୍ମରଣ କରିବା କଥା, ଯେଉଁ ବିଷୟରେ କୀର୍ତ୍ତନ କରିବା କଥା, ଯେଉଁ ବିଷୟରେ ସବୁ ସ୍ମରଣ କରିବା କଥା ସେସବୁ କରୁନାହିଁ, ସାଧାରଣତଃ ସେୟା ହିଁ ହେଉଛି। ତେଣୁ ଯେଉଁମାନେ ଦୁଷ୍ଟ ବଦମାସ ପ୍ରକୃତରେ ସେମାନେ କହିବେ ପ୍ରକୃତ ଦୁଷ୍ଟ ବଦମାସ ହେଉଛନ୍ତି କେଉଁମାନେ ନା ବ୍ରାହ୍ମଣ, କାରଣ ବ୍ରାହ୍ମଣମାନେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରୁଛନ୍ତି, ଯୀଶୁ ଖ୍ରୀଷ୍ଣଙ୍କୁ ହତ୍ୟା କରାଗଲେ ସେଥିପାଇଁ, କାରଣ ସେ ଭଗବାନଙ୍କର ପୂଜା ଆରାଧନା କରିବା ପାଇଁ କହିଲେ। ତେଣୁ ଯେଉଁମାନେ ସେ ସମୟର ଧର୍ମ ତଥାଗତ ବହୁତ ଧର୍ମ ନେତା ଥିଲେ ସେମାନେ ସବୁ ମିଶିକିରି ଯୀଶୁ ଖ୍ରୀଷ୍ଣଙ୍କୁ ହତ୍ୟା କରିବା ପାଇଁ କୃଷିବଦ୍ଧ କଲେ, ସବୁ ସମୟରେ ସେୟା ହେଉଛି। जो मैंने प्रकृत बदमाश व्यक्ति से मैंने कहे जो मैंने प्रकृत शांत स्वभाव व्यक्ति जो मैंने प्रकृत गुणी व्यक्ति जो मैंने प्रकृत जेंटलमैन क्या प्रकृत भद्र व्यक्ति से मैंने कहे ये हूँ दुष्ट नंबर वन बदमाश तेणु प्रशासन उपदेषा भितर उपदेषा मैंने जो अच्छा से मैंने लिस्ट में जो रहा नंबर को मैंने दंडनीय ना प्रथम नंबर हो ब्राह्मण मैंने ब्राह्मण मैंने शास्त्र अनुसार कार्य कर भगवान को पूजा कर भगवान आम शत्रु तेणु ये आम शत्रु तेणु प्रथम से कहते ब्राह्मण तस्मा सर्वात्म राजन ब्राह्मण ब्रह्मवादिन ब्राह्मण किए जो मैंने ब्राह्मण को जन्म से ब्राह्मण नुहत ब्राह्मण को जन्म जदि से योग्यता नमें ब्रह्म बंधु बोली कह किंतु जो मैंने ब्रह्मवादीन ब्रह्मवादी ब्राह्मण मान से कौन ब्रह्मवादीन कहे जो मैंने वेद जानती वेद वेद वेदवीद जो मैंने वेदर प्रकृत अर्थ जानते से ब्रह्मवादीन वेदवादीन वेदवादी वेदर वेद से सर्वे रहमेद्य वेद्यो समस्त वेदरे ज्ञात वस्तु अच्छा किए भगवद गीत पंद्रह अध्याय पंद्रह श्लोक भगवान कहते हैं मुझे अहम सर्वे वेद्य मुझे एकमात्र वेद्य वस्तु जो मैंने प्रकृत वेदवी से मैंने जानती भगवान हूँ कृष्ण ईश्वर परम कृष्ण सचिदानंद विग्रह अनादिराज गोविंद सर्व कारण कारण तेणु जो मैंने प्रकृत वेदवी से ब्राह्मण भी कह ब्राह्मण ब्रह्मवादीन एवं आउ किए नंबर वन बदमाश नंबर वन नंबर टू किए ना तपस्वी ना यज्ञशिला तपस्वी तपस्वी को विभिन्न आचार्य कहते स्वधर्म आचरण भगवत भागवत प्रथम संघ सर्वसाध्याय से विषय सुदर्शन सुधा कहते तपस्वी ने कहे ओ मैने स्वधर्माचरण से जो मैंने प्रकृत धर्म निज धर्म स्वधर्म पालन करते तपस्वी कह विशेष भाव तपस्वी यज्ञशिला यज्ञ अनुष्ठान कर तपस्वी से यज्ञ अनुसार कार्य करेंगे यज्ञ जहाँ कहते हैं सब यज्ञ भगवत गीता विभिन्न प्रकार यज्ञ विषय वर्णना कर द्रव्यज्ञ तपज्ञ देव यही भाव अनेक यज्ञ रही द्रव्यज्ञ तपज्ञ देवज्ञ तथा पर श्रद्धा ज्ञान यज्ञ संस्था यही भाव अनेक यज्ञ वेदरे वर्णना कर सब कर्म कांड धारा भी कह वेदरे तीन प्रकार धारा रही कर्मकांड ज्ञानकांड और उपासना कांड कर्मकांड विभिन्न प्रकार यज्ञ विषय वर्णना कर विशेष भाव कलिजुगर कौ यज्ञ अनुमोदित ना संकीर्तन यज्ञ यज्ञ जप यज्ञ श्री भगवदगीता भगवान कह दशम यज्ञ भाई श्रेष्ठ यज्ञ हूँ जप यज्ञ एवं एकादश मंदिर भागवत मंदिर मना कराई कलिजुगर यज्ञ हूँ हरिनाम संकीर्तन कृष्ण वर्णा हुषा कृष्ण सांग पार्श्वम यज्ञ ही संकीर्तन प्राय जगति सुमेर सब जो मैंने अत्यंत बुद्धिमान व्यक्ति से जानते कलिजुगर अन्न यज्ञ सब अनुमोदित नुह जमी अश्वमेध गवालंबम संन्यास परपैतृकम देवरण सुपत्पति कलो पंच विवर्जय अन्न युगर जो यज्ञ सब अनुमोदित था कलिजुगर से सब यज्ञ को मना करवल अनुमोदित यज्ञ होती भगवान का नाम कीर्तन हरे कृष्णा 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 हरे 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 राम 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 हरे तेणु नंबर टू बदमाश किए तपस्वी यज्ञशिला यज्ञ अनुष्ठान कर यज्ञ द्वारा भगवत गीता मतलब वर्णना कर देवान भावेतानेन ते देवा भावयन्तु परस्पर भागवत श्रेयं परम अवाप्स्यत मनुष्य मैंने यदि इच्छुक भाव यज्ञ आचरण करेंगे देवता मैंने यज्ञ भाव प्राप्त हे देवता मैंने मनुष्य मान आवश्यकता से सब पूरण करेंगे ये भाव समस्त आनंद रहेंगे श्रेय परम अवाप्स्यत କିନ୍ତୁ ଆ ଦ୍ୱାରା ବିଷ୍ଣୁ ପରିସରରେ ବୁଦ୍ଧିପ୍ରାପ୍ତ ହେବ। ତେଣୁ ନମ୍ବର ଟୁ ବଦମାସ ହେଉଛନ୍ତି ତପସ୍ୱିନ ଯଜ୍ଞଶୀଳା, ଯେମାନେ ଯଜ୍ଞ ଯାଗିକ ତପସ୍ୱୀ ମାନେ ଏମାନେ ହେଉଛନ୍ତି ନମ୍ବର ଟୁ ବଦମାସ। ନମ୍ବର ଥ୍ରୀ କିଏ ବଦମାସ ନା ଗାସ ହବିର୍ଦୁଗା, ଗାସ ଗାଭିମାନେ, ଗାଭିମାନେ ଏମାନେ ଯଦିଓ 30 ଲକ୍ଷ ଟଙ୍କା ପଶୁ ଅଛନ୍ତି ଏବଂ 30 ଲକ୍ଷ ପଶୁ ଭିତରେ ଶ୍ରେଷ୍ଠ ପଶୁ ହେଉଛନ୍ତି କିଏ, ବରଜୀବ, ଆମର ବଳଦେବ କଥା କମିଶନ ବଳଦେବ ବରଜୀବର ସେ ଏହି ମାନସ ଶ୍ରେଷ୍ଠ ଜୀବ ବରଜୀବ। ଭଗବତୀତାରେ ଭଗବାନ କହିଲେ ଗୋରକ୍ଷା କୃଷି ଗୋରକ୍ଷା ବାଣିଜ୍ୟ, ଗାଭି ହେଉଛି ସବୁଠାରୁ ଶ୍ରେଷ୍ଠ ଜୀବ। ତେଣୁ କିନ୍ତୁ ଆଙ୍କ ଅନୁସାରେ ଉପଦେଷ୍ଟା ଯେଉଁ ସବୁ ଅନୁସାରେ ତାଙ୍କ ଅନୁସାରେ ଇଏ ହେଉଛି ସବୁଠାରୁ ବଦମାସ, ନମ୍ବର ଇଏ ହେଉଛି ନମ୍ବର ଥ୍ରୀରେ ଆସୁଛନ୍ତି, ନମ୍ବର ଥ୍ରୀ ବଦମାସ କିଏ ନା ଗାସ ହବି ଦୁଗା, କାହିଁକି ନା ସେମାନେ ହବି ଦେଉଛନ୍ତି ଗାଈ କିଏ କିଏ ଦେଉଛନ୍ତି କ୍ଷୀର ଦେଉଛନ୍ତି, ସେ କ୍ଷୀରରୁ କ'ଣ ହେଉଛି ଘିଅ ବାହାରୁଛି, ଘିଅ ଦ୍ୱାରା ଯଜ୍ଞ ହେଉଛି, ଯଜ୍ଞ ହେଲେ ଦେବତାମାନେ ପ୍ରାପ୍ତ ହେଉଛନ୍ତି, ଯଜ୍ଞ ଭାଗ ପ୍ରାପ୍ତ ହେଉଛନ୍ତି, ବିଷ୍ଣୁ ଏହି ଭଳିଆ ପ୍ରାପ୍ତ ହେଉଛନ୍ତି। ତେଣୁ ଗାଭିମାନଙ୍କ କ୍ଷୀରଟା ହେଉଛି ହାର୍ମଫୁଲ ଟୁ ହେଲ୍ଥ, ସିଗରେଟ୍ ଇଜ୍ ହେଲ୍ଥ ମାନେ ଠିକ୍ ଅଛି, କିନ୍ତୁ ଇଏ ଗାଈଟା ଗାଈର କ୍ଷୀର ହେଉଛି ହାର୍ମଫୁଲ ଟୁ ହେଲ୍ଥ। ତେଣୁ ଗାଈର କ୍ଷୀର ନ ଖାଇକିରି ତମେ ଗାଈର ମାଂସ ଖାଅ, ପ୍ରବନ୍ଧମାନେ ଗୋଟେ ଜାଗାରେ ପ୍ରପର୍ଟି କହିଛନ୍ତି ସେ କଥା। ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଦେବତାମାନେ ଏବଂ ଅସୁରମାନେ ମିଶିକିରି ଆଣିକିରି ଆସୁଥିଲେ ମନ୍ଦାର ପର୍ବତକୁ, ସେହି ସମୟରେ ଯେତେବେଳେ ମନ୍ଦାର ପର୍ବତ ଭାରି ହେଇକି ତଳେ ପଡ଼ିଯାଇଥିଲା, ସେହି ସମୟରେ ଭଗବାନ ଆସି ସେ ମନ୍ଦାର ପର୍ବତକୁ ଗୋଟିଏ ହାତରେ ନେଇକି, ବାମ ହାତରେ ନେଇକିରି ଗରୁଡ଼ ପୃଷ୍ଠରେ ରଖି ଦେବତାମାନେ ଏବଂ ଅସୁରମାନଙ୍କୁ ରଖିକି ନିଜେ ଯାଇକିରି ପହଞ୍ଚିଗଲେ ସମୁଦ୍ର କୂଳରେ। ସେହି ଶ୍ଳୋକରେ ପ୍ରଭୁ ମହାରାଜ କହିଛନ୍ତି ଯେ ବର୍ତ୍ତମାନ ଅସୁରମାନେ କହୁଛନ୍ତି ଯେ ଆମର ଯେଉଁ କରୁଛୁ ବିଭିନ୍ନ ପ୍ରକାର କ'ଣ ରିସର୍ଚ୍ଚ କରୁଛୁ, ଏଥିରୁ ଜଣାପଡ଼ୁଛି ଯେ ଗାଈର କ୍ଷୀରଟା ହାର ଶିଖୁଛନ୍ତି, ତେଣୁ ଗାଭୀର ଯେଉଁ ମାଂସ ରକ୍ତ ଏସବୁ ଗୁଡ଼ା ବହୁତ ହେଲ୍ପଫୁଲ, ବହୁତ ମାନେ ହେଲ୍ଦି ଏସବୁ ଜିନିଷ। ତେଣୁ ଅସୁରମାନଙ୍କ ସ୍ୱଭାବ ଏଇଭଳି ଭାବରେ, ତେଣୁ ଗାଭୀକୁ ହତ୍ୟା କରିବା ଇଏ ହେଉଛି ନମ୍ବର ଥ୍ରୀ ବଦମାସ, ଗାଭୀ ହେଉଛି ନମ୍ବର ଥ୍ରୀ ବଦମାସ। କାହିଁକି ନା ସେ ହବି ଦୁଗା ସେ ଘିଅ ଦେଉଛି, ଘିଅ ଦ୍ୱାରା ଯଜ୍ଞ ହେଉଛି, ଯଜ୍ଞ ଦ୍ୱାରା ସେମାନେ ତପସ୍ୟା କରୁଛନ୍ତି, ତପସ୍ୟା ଦ୍ୱାରା ବ୍ରାହ୍ମଣମାନେ ତପସ୍ୟା କରି ଏହି ବିଭାଗ ବେଦ ଅଧ୍ୟୟନ କରିକି ଜୀବନ ଧାରଣ କରୁଛନ୍ତି, ବିଷ୍ଣୁ ତାଙ୍କର ଶରୀର ଉନ୍ନତି ସୃଷ୍ଟି ହେଉଛି। ତେଣୁ ଏଇମାନେ ଯେଉଁ ହନ୍ମ ଏମାନେ ସବୁ ଆମେ ହତ୍ୟା କରିବା, ଏମାନେ ହତ୍ୟାର ଯୋଗ୍ୟ, ଏମାନେ ଦଣ୍ଡନୀୟ, ସବୁ ବିପରୀତ ବୁଦ୍ଧି ତାଙ୍କ ଥିଲେ। ତେଣୁ କଂସ ଯେହେତୁ ଦୁଃସଙ୍ଗରେ ପଡ଼ିଲା ତାର ମତ ସେଇଭଳି ମତେ ହେଇଗଲା। ତାପରେ ପୁଣି କ'ଣ ଉପଦେଶ ଦେଉଛନ୍ତି ନା ବିପ୍ରା ଗାବଶ୍ଚ ବେଦାଶ୍ଚ ତପ ସତ୍ୟଂ ଦମାସନ ଶ୍ରଦ୍ଧା ଦୟା ପ୍ରତୀକ୍ଷା ଚତବଶ୍ଚ। ଯଦି କଂସ ମନରେ ଚିନ୍ତା ହେବ ଏମାନେ କାହିଁକି ମାରିବ ନା କାହିଁ ଜାଣିପାରୁନ, ଇଏ ହେଉଛି ପୁରା ହରିଙ୍କର ବିଷ୍ଣୁଙ୍କର ତନୁ, ଏମାନେ ହେଉଛନ୍ତି ବିଷ୍ଣୁଙ୍କର ଶରୀର, ବିଷ୍ଣୁ ସର୍ବାତ୍ମା, ବିଷ୍ଣୁ ସବୁଠି ଅଛନ୍ତି, ଆଉ ବିଷ୍ଣୁକୁ ଆମେ ପାଇବା କେମିତି ମାରିବା, ବିଷ୍ଣୁ ସମସ୍ତ ହୃଦୟ ରହିଛନ୍ତି। ବିଶେଷ ଭାବରେ ଏଇମାନେ ହେଉଛନ୍ତି ହରିଙ୍କର ତନୁ ବା ହରିଙ୍କର ଶରୀର, କିଏ କିଏ ନା ବିପ୍ରା ବ୍ରାହ୍ମଣମାନେ ନମ୍ବର ୱାନ୍ ବଦମାସ ହେଉଛି କହିଥିଲେ, ଗାବଶ୍ଚ ଗାଈମାନେ ମଧ୍ୟ ସେ ହେଉଛନ୍ତି ଭଗବାନଙ୍କ ଶରୀର, ଏବଂ ବେଦ ବେଦ ଭଗବାନଙ୍କର ନାରାୟଣ ବେଦ ପରାୟଣ ବେଦା ବୋଲି କୁହାଯାଉଛି, ବେଦ ହେଉଛି ଭଗବାନଙ୍କର ଅଙ୍ଗ, ନାରାୟଣ ପରା ବେଦା, ବେଦ ହେଉଛି ଭଗବାନଙ୍କର ଅଙ୍ଗ, ବେଦ ଜ୍ଞାନ ସଚ୍ଚିଦାନନ୍ଦମୟ ଭଗବାନଙ୍କୁ କୁହାଯାଉଛି ସଚ୍ଚିଦାନନ୍ଦମୟ, ଚିତ୍ ମାନେ ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି, ଭଗବାନ ଶରୀର ମାନେ ପୂର୍ଣ୍ଣ ଜ୍ଞାନମୟ, ପୂର୍ଣ୍ଣ ବେଦ, ବେଦ କହିଲେ ଜ୍ଞାନ, ଏବଂ ବିପ୍ରା ଗାବଶ ବେଦାଶ ତପ ସତ୍ୟଂ ଦମ ସମ ଶ୍ରଦ୍ଧା ଦୟା ପ୍ରତୀକ୍ଷାସ ପ୍ରତବଶ ହରେଷ୍ଟମ। ଯେଉଁମାନେ ବିପ୍ରାମାନେ ଯେଉଁମାନେ ବ୍ରାହ୍ମଣମାନେ ସେମାନେ କିଭଳି ଭାବରେ ଜୀବନଯାପନ କରନ୍ତି ନା ତପସ୍ୟା, ଫାଷ୍ଟ କାର୍ଯ୍ୟ ହେଉଛି ସେମାନେ ତପସ୍ୟା କରିବେ, ସବୁକିଛି ସବୁକୁ ମୂଳ ହେଉଛି ତପସ୍ୟା, ଯେପରି ତପ ହେଉଛି ସଦମାଚରଣ, ସମସ୍ତ ମାନବମାନଙ୍କ ପାଇଁ ବା ସମସ୍ତ ବର୍ଣ୍ଣରେ ସମସ୍ତ ବର୍ଣ୍ଣ ଏବଂ ସମସ୍ତ ଆଶ୍ରମରେ ବିଭିନ୍ନ ବିଧି ସବୁ ରହିଛି, ଏହା ସବୁ ଆଚରଣ କରିବେ। ସେ ଆଚରଣ ଯଦି ଆମେ କରିପାରିବା ତାହେଲେ ସେଇଟା ହେଉଛି ତପସ୍ୟା। ଅବଶ୍ୟ ବିଭିନ୍ନ ପ୍ରକାର ଶାରୀରିକ ତପସ୍ୟା ରହିଛି, ମାନସିକ ତପସ୍ୟା ରହିଛି, ବାଚିକ ତପସ୍ୟା ରହିଛି, ଭଗବତର 17 ଚାପ୍ଟରରେ ବର୍ଣ୍ଣନା କରାଯାଇଛି। ଦେବ ଦେବ ଦ୍ୱିଜ ଗୁରୁ ରାଜ୍ୟ ପୂଜନମ ଶୌଚ ମାଧବମ ବ୍ରହ୍ମଚର୍ଯ୍ୟ ମହିଷାଂଶ ଶାରୀରଂ ତପ ଉଚ୍ଚତେ ହେଉଛି ଶାରୀରିକ ତପସ୍ୟା। ଅନୁଦ୍ୱେଗ କରମ ବାକ୍ୟ ସତ୍ୟ କ୍ରିୟାଙ୍କ ସ୍ୱାଧ୍ୟାୟ ବସନ ଚୈବ ବାଙ୍ଗମୟ ତପ ଉଚ୍ଚତେ। ବାଙ୍ଗମୟ ଯେଉଁ କଥା ଯେଉଁ ରହୁଛି ବାଚିକ ତପସ୍ୟା କଥା ଏଇସବୁ, ଏବଂ ମାନସିକ ତପସ୍ୟା କ'ଣ ନା ମନ ପ୍ରସାଦ ସୌମ୍ୟଦମ ମୌନ ଆତ୍ମନିଗ୍ରହ ଭାବ ସଂସ୍କୃତି ତପ ମାନସ ଉଚ୍ଚତେ। ଏସବୁ ଶାରୀରିକ ତପସ୍ୟା, ମାନସିକ ତପସ୍ୟା ଏବଂ ବାଚିକ ତପସ୍ୟା ରହିଛି। ଭଗବତାର 17 ଅଧ୍ୟାୟରେ ଆପଣମାନେ ତା ସବୁ ପଢ଼ିବେ, ସେସବୁ ବର୍ଣ୍ଣନା କରାଯାଇଛି। ଏସବୁ ସେ ପୁଣି ତାକୁ 3 ଭାଗ ବ୍ୟବସ୍ଥା କରାଯାଇଛି, ସତ୍ୟ ସତ୍ତ୍ୱ ରଜ ଏବଂ ତମ ଅନୁସାରେ 9 ପ୍ରକାର ତପସ୍ୟା ସେ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ସେମାନେ ମଧ୍ୟ ତପସ୍ୟା କରୁଛନ୍ତି, ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ମଧ୍ୟ ତପସ୍ୟା କରୁଛନ୍ତି, କିନ୍ତୁ ତାଙ୍କର ତପସ୍ୟା ଉଦ୍ଦିଷ୍ଟ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଯେଉଁ ଗବେଷଣା କରୁଛନ୍ତି ସେଗୁଡ଼ିକ ପ୍ରକାର ତପସ୍ୟା। ସ୍ୱଧର୍ମ ଆଚରଣ ତାଙ୍କ ମଧ୍ୟ ସେଟା ସ୍ୱଧର୍ମ ଆଚରଣ କରୁଛନ୍ତି, କିନ୍ତୁ ସେ ତପସ୍ୟାଟା କେଉଁଥିପାଇଁ ଉଦ୍ଦିଷ୍ଟ ନା କେମିତି ଆମର ଇନ୍ଦ୍ରିୟମାନଙ୍କର ଆନନ୍ଦ ପ୍ରଦାନ କରିବ ଏଇଥିପାଇଁ ସେ ତପସ୍ୟା କରୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଧରେ ଈଶ୍ୱରଚର୍ଚ୍ଚା କହୁଛନ୍ତି ଯେ ନାୟଂ ଦେହୋ ଦେହାୟାଂ ଲୋକେ କଷ୍ଟାଂ କାମାନ୍ ଅନତେ ବିଭୁଜାନ୍ତେ ତପୋ ଦିବ୍ୟଂ ପୁତ୍ରକାଧୀନ ସତ୍ତ୍ୱଂ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତଂ। ମନୁଷ୍ୟମାନଙ୍କର କର୍ତ୍ତବ୍ୟ ସେମାନେ ତପସ୍ୟା କରିବେ, ଏଭଳି ତପସ୍ୟା ନା ଦିବ୍ୟ ତପସ୍ୟା, ତପ ଦିବ୍ୟଂ ଦିବ୍ୟ ତପସ୍ୟା କହିଲେ ଭଗବାନଙ୍କର ସମ୍ବନ୍ଧରେ ଯାହା ସେମାନେ କରୁଛି ଏଭଳି ପ୍ରକାର ତପସ୍ୟା, ଭଗବାନଙ୍କ ସେବା ଭଗବାନଙ୍କ ସନ୍ତୁଷ୍ଟି ବିଧାନ ପାଇଁ ଯାହା ସବୁ କରାଯାଉଛି ଇଏ ହେଉଛି ଦିବ୍ୟ ତପସ୍ୟା। ଏ ଦିବ୍ୟ ତପସ୍ୟା କ'ଣ ହେଉଛି ନା ସତ୍ୟ ସୁଦେଶ ଆମ ହୃଦୟରେ ଯେଉଁ ମଳିନତା ରହିଛି ଏସବୁ ଗୁଡ଼ା ଜାଣିବ ବିଶୁଦ୍ଧି ଆସ, ଏବଂ ଆମେ ଯେତେବେଳେ ହୃଦୟ ଶୁଦ୍ଧ ହେବ ସେତେବେଳେ ଆମେ ବ୍ରହ୍ମ ସୌଖ୍ୟଙ୍କୁ ଅନନ୍ତ ଆମେ ଯେଉଁ ଆନନ୍ଦ ପାଇବା ସେ ଆନନ୍ଦ ହେଉଛି ଅନ୍ତ ନାହିଁ, ସେ ଅନନ୍ତ ବଢ଼ିକରି ଚାଲିଥିବ। ଆମେ ଦେଖିଲେ ହିରଣ୍ୟକଶିପୁର ଯେଉଁ ତପସ୍ୟା କରିଥିଲା, ହିରଣ୍ୟକଶିପୁର ତପସ୍ୟାରେ ବ୍ରହ୍ମା ତାଙ୍କୁ କହୁଛନ୍ତି ଯେ ତମେ ଏଭଳି ଭାବରେ ଯେଉଁ ତପସ୍ୟା କରିଛ ପୂର୍ବରୁ କେହି କରିନଥିଲେ କି ଭବିଷ୍ୟତରେ କେହି କରିପାରିବେ ନାହିଁ, କେତେ କଠୋର ତପସ୍ୟା କରିଥିଲା, କିନ୍ତୁ ତପସ୍ୟାର ଫଳ କ'ଣ ହେଲା, ଭଗବାନ ନୃସିଂହଦେବ ଉପରେ ଆସି ତାକୁ ହତ୍ୟା କଲେ। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ତପସ୍ୟା କରୁଛନ୍ତି, ବର୍ତ୍ତମାନ ପୃଥିବୀ ସମଗ୍ର ପୃଥିବୀ ଗୋଟେ ମିନିଟ୍ରେ ଧ୍ୱଂସ ହୋଇଯିବ, ଯେତେ ଆଟମ୍ ବମ୍ ସବୁ ତିଆରି ହୋଇକି ରହିଛି ଇଏ ଗୋଟେ ପ୍ରକାର ତପସ୍ୟା ହେଇଛି, କିନ୍ତୁ ଗୋଟେ ମିନିଟ୍ରେ ମଧ୍ୟ ଏ ସମଗ୍ର ପୃଥିବୀ ଧ୍ୱଂସ ହୋଇଯିବ ଏ ଆଟମ୍ ବମ୍ ଯୁଦ୍ଧ ଆରମ୍ଭ ହୋଇଛି ନ୍ୟୁକ୍ଲିୟର ଯୁଦ୍ଧ। ଏଇ ତପସ୍ୟାର ଆମେ ଫଳ ହେଉଛି ଏହା କହୁଛି, କିନ୍ତୁ ଧ୍ରୁବମହାରାଜ ତପସ୍ୟା କଲେ 6 ମାସରେ ଭଗବାନ ଆସି ତାଙ୍କ ପାଖରେ ଦର୍ଶନ ଦେଉଛନ୍ତି, ତାଙ୍କ ଧ୍ରୁବ ଲୋକ ପ୍ରଦାନ କରୁଛନ୍ତି। ତପସ୍ୟା ଆମେ ଯେଉଁ କରିବା ଏ ଭଗବାନଙ୍କ ଉଦ୍ଦେଶ୍ୟରେ କରିବାର ଅଛି, ଯେଉଁ ତପ ଦିବ୍ୟରେ କରିଯାଉଛନ୍ତି, ତେଣୁ ଏଇସବୁ ଯେଉଁମାନେ ବ୍ରାହ୍ମଣ ମାନେ ଏଇସବୁ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି, ଏବଂ ଇଏ ହେଉଛି ବିଷ୍ଣୁଙ୍କର ଶରୀର ତପସ୍ୟା ସତ୍ୟ ସତ୍ୟ କହିଲେ ଯେଉଁ ରହିଛି ଭାଷଣ ଠିକ୍ ଭାବରେ ଭାଷଣ କରିବା ଯଥାର୍ଥ ଭାଷଣ ତାହେଲେ ସତ୍ୟ, ଠିକ୍ ଭାବରେ କଥା କହିବାଟା ହେଉଛି ସତ୍ୟ। ଦମ ଦମ ହେଉଛି ଇନ୍ଦ୍ରିୟମାନଙ୍କୁ ଯେଉଁ ଦମନ କରିବା ଏସବୁ ହେଉଛି ଦମ। ସମ ହେଉଛି ମନ ଏମାନଙ୍କୁ ସବୁ ଖଣ୍ଡନ କରିବା ହେଉଛି ସମ। ଏବଂ ଶ୍ରଦ୍ଧା ଶ୍ରଦ୍ଧା କହିଲେ ଚୈତନ୍ୟ ମନା କରିବେ, ଶ୍ରଦ୍ଧା ଶବ୍ଦ ବିଶ୍ୱାସ ଥାଏ ସୁଦୃଢ଼ ନିଶ୍ଚୟ, ସମସ୍ତଙ୍କର କିଛି କିଛି ଶ୍ରଦ୍ଧା ରହିଛି। ଭଗବତଙ୍କ ସବୁ 17 ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି ସେ କଥା ଯେ ଶାସ୍ତ୍ର ଯଦି ମୁଖ୍ୟ କରିଛନ୍ତି ଶ୍ରଦ୍ଧାନିତା ସମସ୍ତଙ୍କର ଶ୍ରଦ୍ଧା ରହିଛି, କିନ୍ତୁ ଯେଉଁମାନେ ଶାସ୍ତ୍ର ଯଦି ମାନେ ଉଲ୍ଲଂଘନକାରୀ କାର୍ଯ୍ୟ ବିଭିନ୍ନ ପ୍ରକାର ପୂଜା କରୁଛନ୍ତି ବା ତପସ୍ୟା କରୁଛନ୍ତି ତାଙ୍କର କ'ଣ ନିଷ୍ଠା ତାଙ୍କର କ'ଣ ପ୍ରଭାବ, ସମସ୍ତଙ୍କ କିଛି ଶ୍ରଦ୍ଧା ଅଛି, କିନ୍ତୁ ଯଦି ଶାସ୍ତ୍ରୀୟ ଶ୍ରଦ୍ଧା ରହିବ ଯେଉଁମାନେ ବ୍ରାହ୍ମଣ ମାନେ ଯେଉଁମାନେ ବେଦବାଦୀମାନେ ସେମାନେ ଶାସ୍ତ୍ରୀୟ ଶ୍ରଦ୍ଧା ରହିଛି, ଶାସ୍ତ୍ର ଅନୁସାରେ ଯାହା କରିବା କଥା ସେ ଅନୁସାରେ ସେମାନେ କାର୍ଯ୍ୟ କରିବେ ବା ବିଶ୍ୱାସ ଶାସ୍ତ୍ରରେ ବିଶ୍ୱାସ ହେଇଛି ଏଇଟା ଶ୍ରଦ୍ଧା ବୋଲି କହିଛି ଏବଂ ଦୟା ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର ଆମ ତଥାଗତ ଧର୍ମ ରହିଛି ଜୀବ ଦୟା ନାହିଁ ବୁଦ୍ଧଦେବ ଆସି ସେଥିପାଇଁ ବେଦକୁ ନିନ୍ଦା କଲେ ଜୀବ ଦୟା କରିପାରୁନୁ ଏ ବେଦ ଦୟା କ'ଣ ଲାଭ ବେଦ ମୁଁ ମାନିନି ବୋଲି କହିଲେ ଯଦିଓ ଭଗବାନଙ୍କର ଅବତାର କିନ୍ତୁ ସେ କହିଲେ ନିନ୍ଦା ସେ ଯଜ୍ଞ ବିଧେଇ ଭଗବାନ ସେ ନିନ୍ଦା କରିଦେଲେ ଜୀବ ଦୟା କରିବା ଏବଂ ତ୍ରିଶିକ୍ଷା ତ୍ରିଶିକ୍ଷା ହେଉଛି ସାଧୁର ବହୁତ ବଡ଼ ଲକ୍ଷଣ ତ୍ରିଶିକ୍ଷା କାରୁଣିକ ଶ୍ରୁତମ ସର୍ବଦେହିନାମ ଅଲାଦ ଶତ୍ର ଶାନ୍ତା ସାଧବ ସାଧୁ ଭୂଷଣ ତୃତୀୟ କପିଳଦେବ କଥା କହୁଛନ୍ତି ତ୍ରିଶିକ୍ଷାରୁ ଆରମ୍ଭ କରିଛନ୍ତି ସାଧୁର ଲକ୍ଷଣ ଭଗବତ ଦ୍ୱିତୀୟ ଦ୍ୱାରା ମଧ୍ୟ ଭଗବାନ କହୁଛନ୍ତି ଯେ ମାତ୍ରା ସ୍ପର୍ଶାସ୍ତ କୁହନ୍ତି ଇଏ ଶୀତୋଷ୍ଣ ସୁଖ ଦୁଃଖତା ଆଗମା ପାଇନ ନିତ୍ୟା ତାଙ୍କ ତ୍ରିଶିକ୍ଷା ସ୍ୱଭାବତ ଏ ସାଧୁର ଲକ୍ଷଣ ହେଉଛି ସେଇଟା ସବୁ ସହିବେ ସେମାନେ ଏବଂ ପ୍ରତବର୍ଷ ପ୍ରତଭ ହେଉଛି ବିଭିନ୍ନ ପ୍ରକାର ଯଜ୍ଞ ରହିଛି ତେଣୁ ଇଏ ହେଉଛି ହରେଚ ତନୁ ହରିକୁ ଆମେ ପାଇବାନି କିନ୍ତୁ ହରେ ତନୁ ଏଇମାନେ ହେଉଛନ୍ତି ହରିଙ୍କର ଶରୀର ଏଇମାନଙ୍କୁ ଯଦି ଆମେ ହତ୍ୟା କରିବା ହନୁ ଯେଉଁ କୁହାଯାଇଛି ଏମାନଙ୍କୁ ଯଦି ଆମେ ହତ୍ୟା କରିବା ତାହେଲେ ବିଷ୍ଣୁ ମୃତ୍ୟୁବରଣ କରିବେ ଏଇଭଳି ଭାବେ ବିଭିନ୍ନ ପ୍ରକାର ଉପଦେଶ ଦେବେ ଅନ୍ତିମରେ କଂସମଧ୍ୟ ତାଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କରିବେ ତାପରେ କ'ଣ ଫଳ ହେବ ସେ ବର୍ଣ୍ଣନା କରାଯାଏ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହି ଗୋପାନନ୍ଦେ
ବିପ୍ରାଗ ଅବଶ୍ୟ ଦେବାସ ନା ବେଦାସ
ମୁଁ ବି ମନ ଭିତରେ ଆସିଲା
ବେଦାସ
ଦେବ କଥା ଆଗ କହିଲେ ସବୁ କୁହାଯାଇଛି ପୁଣି କାହିଁକି କହିବା